ମୋ ନାଁ ଭାରତୀ ଡାକୁଆ, ମୁଁ ପିଡବ୍ଲ୍ୟୁଡି କଲୋନୀର ସିଏମ୍ସି ପ୍ରେସିଡେଣ୍ଟ ଅଛି। ଆଉ ଆମ କଲୋନୀର ସବୁ ପିଡବ୍ଲ୍ୟୁ ସବୁ ସୁବିଧା ଆମେ ପାଇପାରୁଛୁ ବିଏମ୍ସି ତରଫରୁ। ଅଳିଆ ଗାଡି ଆସି ସବୁଦିନ ଅଳିଆ ନେଇକି ଯାଉଛି, ଆଉ ପାଣି ପାଇକିନା ସମସ୍ତଙ୍କ ଘରେ ଘରେ ଅଛି। ଆଉ ଆମ ସାହି ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହୁଛି, ସେଥିପାଇଁ ବିଏମ୍ସିକୁ ଆମେ ଧନ୍ୟବାଦ ଜଣାଉଛୁ।